ଆମେ ଯେତେବେଳେ ଯୀଶୁଙ୍କୁ ବିଶ୍ୱାସ କରୁ, ଆମେ ଈଶ୍ୱରଙ୍କର ସନ୍ତାନ ହେଉ। ଈଶ୍ୱରଙ୍କର ସନ୍ତାନ ରୂପେ ଆମେ ତାଙ୍କୁ ଜୀବନର ସବୁ କଥା କହିପାରୁ। ଗୋଟିଏ ପରିବାରର ସଭ୍ୟମାନେ ପରସ୍ପର ସହିତ କଥାବାର୍ତ୍ତା କରିବା ଏକ ଜରୁରୀ ବିଷୟ। ନିଜ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ତୁଲାଇବା ପାଇଁ ପରସ୍ପର ମଧ୍ୟରେ ଯୋଗାଯୋଗ ରହିବା ନିତାନ୍ତ ଆବଶ୍ୟକ। ଈଶ୍ୱର ଆମମାନଙ୍କୁ ଉତ୍ତମ ବିଷୟ ସବୁ ଉପଭୋଗ କରିବା ପାଇଁ ସୁଯୋଗ ଦେଇଥିବାରୁ ତାଙ୍କୁ ଆମେ ଧନ୍ୟବାଦ ଦେବା ଉଚିତ। ଆମର ସୁଖ ଓ ସୁବିଧା ପାଇଁ ସେ ମାଛ, ଚଢ଼େଇ, ଖେଳ ଓ ଫଳ ଇତ୍ୟାଦି ସୃଷ୍ଟି କଲେ। ପୁଣି ଆମର ବ୍ୟବହାର ପାଇଁ ସେମାନଙ୍କୁ ବଢ଼ିବାରେ ମଧ୍ୟ ସାହାଯ୍ୟ କରନ୍ତି। ସେ ଆମମାନଙ୍କୁ ରୋଗ ଓ ବିପଦରୁ ରକ୍ଷା କରନ୍ତି। ସେ ଆମ ପ୍ରତି କେତେ ଭଲ, ଆମେ ତାଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ। ଅବଶ୍ୟ ଅନେକ ସମୟରେ ଆମର ଅଭାବ ହୋଇଥାଏ, ସେତେବେଳେ ଆମେ ଆମର ସ୍ୱର୍ଗସ୍ଥ ପିତାଙ୍କୁ ଆମର ଅଭାବ ବିଷୟରେ ଜଣାଇବା। ଆମର ପିଲାମାନେ ଆମମାନଙ୍କୁ ଖାଇବାକୁ ମାଗନ୍ତି ଓ ଆମେ ସେମାନଙ୍କୁ ଖାଇବାକୁ ଦେଇଥାଉ। ସେମାନଙ୍କ ପ୍ରତି ଯାହା କ୍ଷତିକାରକ ଆମେ ସେମାନଙ୍କୁ ତାହା କେବେ ବି ଦେଇନଥାଉ। ଆମେ ଯଦି ଈଶ୍ୱରଙ୍କୁ ମନ୍ଦ ବିଷୟ ମାଗିବା, ସେମାନଙ୍କୁ ତାହା କେବେ ବି ଦେବେ ନାହିଁ। ତୁମର ସମସ୍ୟା ଅଛି କି? ତୁମେ ଭୟ କରୁଛ କି? ଈଶ୍ୱରଙ୍କୁ ସେସବୁ ଜଣାଅ। ପ୍ରତ୍ୟେକ ସମସ୍ୟାର ସମାଧାନ କିପରି ହେବ ଈଶ୍ୱର ତାହା ଜାଣନ୍ତି। ସେ ତୁମକୁ ସାହସ ଦେଇ ଭୟମୁକ୍ତ କରିବେ। ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ଆମେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା। ତୁମର ବୁଦ୍ଧି ଓ ଜ୍ଞାନର ଆବଶ୍ୟକ ଅଛି କି? ତାହେଲେ ଈଶ୍ୱରଙ୍କୁ ମାଗ। ଯେଉଁମାନେ ତାଙ୍କୁ ମାଗିବେ ସେମାନଙ୍କୁ ଦେବେ ବୋଲି କହିଛନ୍ତି। ତୁମେ ପାପ କରିଛ କି? ତୁମେ କ'ଣ ସେଥିପାଇଁ ଦୁଃଖିତ? ତାହେଲେ ଈଶ୍ୱରଙ୍କୁ କୁହ, ତୁମକୁ କ୍ଷମା ଦେବା ପାଇଁ ତାଙ୍କୁ କୁହ। ସେ ତୁମର ହୃଦୟ ପରିଷ୍କାର କରିବେ। ଆମ ପାପ କ୍ଷମା ନହେଲେ ଓ ପାପକୁ ନ ଛାଡ଼ିଲେ ଆମେ ଈଶ୍ୱରଙ୍କ ସହିତ ସହଭାଗିତା ରଖିପାରିବୁ ନାହିଁ। ପ୍ରତିଦିନ ଆମେ ଈଶ୍ୱରଙ୍କ ସହିତ ଆଳାପ କରିବା ଆବଶ୍ୟକ। ନିଦରୁ ଉଠିବା ସମୟରେ, କାମ କରିବା ବେଳେ, ଚାଲିବା ସମୟରେ, ଘରେ ବା ଯେକୌଣସି ସ୍ଥାନରେ ଆମେ ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରିପାରିବୁ। ଯେଉଁମାନେ ତାଙ୍କ ସହିତ ଆଳାପ କରନ୍ତି ସେମାନଙ୍କର କଥା ଶୁଣନ୍ତି। ସେ ସବୁ ଭାଷା ବୁଝନ୍ତି। ସେ ସବୁ ଲୋକମାନଙ୍କୁ ପ୍ରେମ କରନ୍ତି। ଆମ ଭଳି ଯେପରି ଲୋକମାନେ ଅଧିକ ପରିମାଣରେ ତାଙ୍କ ସହିତ ଆଳାପ କରିବେ ସେଥିପାଇଁ ସେ ଅପେକ୍ଷା କରୁଛନ୍ତି। କିନ୍ତୁ ଆମମାନଙ୍କୁ ପ୍ରଥମେ ଯୀଶୁଙ୍କୁ ବିଶ୍ୱାସ କରିବାକୁ ପଡ଼ିବ। ଆମେ ଯଦି ତାଙ୍କୁ ବିଶ୍ୱାସ କରି ଆମମାନଙ୍କୁ ଗ୍ରହଣ କରିବା ପାଇଁ ତାଙ୍କଠାରେ ପ୍ରାର୍ଥନା କରିବୁ, ତେବେ ସେ ଆମମାନଙ୍କୁ ଈଶ୍ୱରଙ୍କର ପରିବାରଭୁକ୍ତ କରିବେ। ସେ ଆମର ପାପ ସବୁ କ୍ଷମା କରିବେ। ଆମେ ତାଙ୍କୁ ମନ କଥା କହିଲେ ସେ ନିଶ୍ଚୟ ଶୁଣିବେ। ସେ ଆମ ପ୍ରତି ମନୋଯୋଗ କରିବେ ଓ ଆମେ ତାଙ୍କର ସାହାଯ୍ୟ ଲୋଡ଼ିଲେ ସେ ସବୁବେଳେ ସାହାଯ୍ୟ କରିବେ।